ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବ୍ରାଜିଲରେ ଆଜିଠାରୁ ଆରମ୍ଭ ହେବାକୁ ଥିବା 19ତମ G20 ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ର ସରକାରଙ୍କ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଯୋଜନାରେ 10 ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ସାମିଲ। ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ଆଜି ଶେଷ ହେଉଛି ପ୍ରଚାର। ଭାରତ ନେପାଳ ସୀମା ସୁରକ୍ଷା ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ଏବଂ ଜିଟି ଓପନ୍ ଲୁକ୍ଜମବର୍ଗରେ ଚାଲିଥିବା ତୀରଚାଳନା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଲେ ଜ୍ୟୋତି ସୁରେଖା ଭେନମ୍। ବ୍ରାଜିଲର ରିଓ ଡି ଜେନେରିଓ ସ୍ଥିତ ମ୍ୟୁଜିୟମ୍ ଅଫ୍ ମଡର୍ଣ୍ଣ ଆର୍ଟରେ ଆଜିଠାରୁ 19ତମ G20 ଶିଖର ସମ୍ମିଳନୀ ଆରମ୍ଭ ହେବ। ଏଥିରେ ସଦସ୍ୟ ରାଷ୍ଟ୍ର ମୁଖ୍ୟ ଏବଂ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରି ଚଳିତ ବର୍ଷର ଘୋଷଣାଗୁଡ଼ିକ ଉପରେ ବିଚାର ବିମର୍ଶ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଘଣ୍ଟା ପୂର୍ବରୁ ରିଓରେ ପହଞ୍ଚିବା ପରେ ସେଠାରେ ବସବାସ କରୁଥିବା ଭାରତୀୟମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସୂଚନା ଅନୁଯାୟୀ ବ୍ରାଜିଲରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା 4ରୁ 5 ହଜାର ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ସେମାନଙ୍କ ମଧ୍ୟରେ ଅତ୍ୟଧିକ ଉତ୍ସାହ ଦେଖାଦେଇଥିଲା। ପ୍ରଧାନମନ୍ତ୍ରୀ ଆଜିଠାରୁ ଆରମ୍ଭ ହେବାକୁ ଥିବା 19ତମ G20 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି ସେଠାରେ ପହଞ୍ଚିଛନ୍ତି। ଚଳିତ ବର୍ଷ ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ରହିଛି ଏକ ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ବିଶ୍ୱ ଗଠନ। ଏହି ଦୁଇଦିନିଆ ଅଧିବେଶନର ପ୍ରଥମ ଦିନରେ କ୍ଷୁଧା ଏବଂ ଦାରିଦ୍ର୍ୟ ଉପରେ ବିଶ୍ୱ ମେଣ୍ଟ ସମ୍ପର୍କିତ ଆଲୋଚନା ହେବ। ଦ୍ୱିତୀୟ ଅଧିବେଶନରେ ବିଶ୍ୱ ଶାସନ ବ୍ୟବସ୍ଥାରେ ସଂସ୍କାର ଶୀର୍ଷକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବ୍ରାଜିଲ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନୀ ଅଧିବେଶନରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ G20 ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱର ପ୍ରମୁଖ ନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବା ଜଣାପଡ଼ିଛି। କେନ୍ଦ୍ର ସରକାର କିଛିଦିନ ପୂର୍ବରୁ ଆରମ୍ଭ କରିଥିବା ଆୟୁଷ୍ମାନ ବୟବନ୍ଦନା କାର୍ଡ ଉଲ୍ଲେଖନୀୟ ସଫଳତା ହାସଲ କରିଛି। 70 ବର୍ଷରୁ ଊର୍ଦ୍ଧ୍ୱ ପ୍ରାୟ 10 ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଏହି ଯୋଜନାରେ ସାମିଲ ହୋଇଛନ୍ତି। ଏହି କାର୍ଡ ଜରିଆରେ ବରିଷ୍ଠ ନାଗରିକମାନେ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ପାଇପାରିବେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଏହି ସୁବିଧା ପ୍ରଦାନ କରାଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅଭିଯାନ ଆରମ୍ଭ ହେବାର 3 ସପ୍ତାହ ମଧ୍ୟରେ 10 ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ପଞ୍ଜୀକରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଅକ୍ଟୋବର 29 ତାରିଖରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ସୂଚନା ଅନୁଯାୟୀ 4 ଲକ୍ଷ ମହିଳା ଏହି କାର୍ଡ ପାଇଁ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ ବୟସ୍କଙ୍କ ଲାଗି ଏହି ଯୋଜନା ଆରମ୍ଭ ହେବା ପରଠାରୁ 70 ବର୍ଷ ବୟସରୁ ଅଧିକ 4,800 ବରିଷ୍ଠ ନାଗରିକଙ୍କୁ 9 କୋଟି ଟଙ୍କାର ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ 1,400 ଜଣ ମହିଳା ଅଛନ୍ତି। ଏହି କାର୍ଡ ଜରିଆରେ ବୟସ୍କ ବ୍ୟକ୍ତିମାନେ ଆଞ୍ଜିଓପ୍ଲାଷ୍ଟି, ଅସ୍ଥିଶଲ୍ୟ ଚିକିତ୍ସା, ପିତ୍ତକୋଷ ବାହାର କରିବା, ଆଖି ଅପରେସନ୍, ପ୍ରୋଷ୍ଟେଟ୍ ଅପରେସନ୍ ଏବଂ ହୃଦ୍ଘାତ ଜନିତ ରୋଗର ଚିକିତ୍ସା ଲାଭ ପାଇଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଆୟୁଷ୍ମାନ ଭାରତ ଯୋଜନାର ସମ୍ପ୍ରସାରଣ ସ୍ୱରୂପ 70 ବର୍ଷରୁ ଅଧିକ ବୟସ୍କଙ୍କୁ ନିଃଶୁଳ୍କ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ। ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା କୈଳାସ ଗେହଲଟ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ମନୋହର ଲାଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି। ଗତକାଲି ଶ୍ରୀ ଗେହଲଟ ଆମ୍ ଆଦମୀ ପାର୍ଟିରୁ ଇସ୍ତଫା ଦେଇଥିଲେ। ଦଳର ଆବାହକ ଅରବିନ୍ଦ କେଜରିୱାଲଙ୍କୁ ଲେଖିଥିବା ପତ୍ରରେ ଶ୍ରୀ ଗେହଲଟ ଦର୍ଶାଇଥିଲେ ଯେ ଦଳ ଗୁରୁତର ଆହ୍ୱାନର ସମ୍ମୁଖୀନ ହୋଇଛି, ଦଳ ଲୋକମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି ବୋଲି ସେ କହିଥିଲେ। ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେଉଛି। ଏହି ପର୍ଯ୍ୟାୟରେ ଝାଡ଼ଖଣ୍ଡର 38ଟି ବିଧାନସଭା ଆସନ ପାଇଁ ମତଗ୍ରହଣ କରାଯିବ। ପ୍ରଚାରର ଆଜି ଶେଷ ଦିନରେ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ର୍ୟାଲି ଏବଂ ରୋଡ୍ ଶୋ'ର ଆୟୋଜନ କରାଯାଇଛି। ସେହିପରି ମହାରାଷ୍ଟ୍ରର 288ଟି ବିଧାନସଭା ଆସନ ପାଇଁ ଏକକ ପର୍ଯ୍ୟାୟରେ ଆସନ୍ତା ବୁଧବାର ଦିନ ମତଗ୍ରହଣ କରାଯିବ। ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେଉଥିବା ବେଳେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର କାର୍ଯ୍ୟକୁ ଜୋରଦାର କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କାଠମାଣ୍ଡୁରେ ଆଜି ଭାରତ ନେପାଳ ସୀମା ସୁରକ୍ଷା ସମନ୍ୱୟ ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଛି। ଆସନ୍ତା ସୋମବାର ପର୍ଯ୍ୟନ୍ତ ଏହି ବୈଠକ ଚାଲିବ। ବୈଠକରେ ସୀମାପାର ଅପରାଧ ଏବଂ ଅନ୍ୟ ଦେଶର ନାଗରିକଙ୍କ ଅବୈଧ ପ୍ରବେଶ ରୋକିବା ଉପରେ ଆଲୋଚନା କରାଯାଉଛି। ନେପାଳ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଅପରାଧ ନିୟନ୍ତ୍ରଣ ନିମନ୍ତେ ସୂଚନା ଆଦାନ ପ୍ରଦାନ, ରାଜସ୍ୱ ହାନି ଏବଂ ମାଦକ ପଦାର୍ଥ ଓ ମାନବ ଚାଲାଣ ଉପରେ ନିୟନ୍ତ୍ରଣ ସମ୍ପର୍କିତ ପ୍ରସ୍ତାବ ଆଲୋଚନା ପାଇଁ ଉପସ୍ଥାପନ କରିଛି। ଭାରତର ସୀମା ସୁରକ୍ଷା ବଳ ମହାନିର୍ଦ୍ଦେଶକ ଅମୃତ ମୋହନ ପ୍ରସାଦ ନେପାଳର ପ୍ରତିନିଧି ମଣ୍ଡଳୀଙ୍କ ସହ ଆଲୋଚନା କରୁଛନ୍ତି। ବୈଠକରେ ସଶସ୍ତ ପୁଲିସ୍ ବଳ ମୁଖ୍ୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ରାଷ୍ଟ୍ରୀୟ ଯାଞ୍ଚ ବିଭାଗ, ସର୍ବେକ୍ଷଣ ବିଭାଗ ଏବଂ ବିଦେଶ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ସାମିଲ ହୋଇଛନ୍ତି। ଗତକାଲି ଭାରତୀୟ ପ୍ରତିନିଧିମଣ୍ଡଳୀ ନେପାଳର ଗୃହମନ୍ତ୍ରୀ ରମେଶ ଲେଖକଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଶ୍ରୀ ଲେଖକ କହିଥିଲେ ସୀମାପାର କରୁଥିବା ନାଗରିକମାନଙ୍କ ସହ ସୌଜନ୍ୟମୂଳକ ବ୍ୟବହାର କରାଯିବା ଉଚିତ। ଭାରତ ଓ ନେପାଳ ମଧ୍ୟରେ ପାରସ୍ପରିକ ସମ୍ପର୍କ ଦୃଢ଼ ରହିଛି ଏବଂ ଏହି ବୈଠକ ଦ୍ୱାରା ସମ୍ପର୍କ ଆହୁରି ଦୃଢ଼ ହେବ ବୋଲି କୁହାଯାଇଛି। ବାୟୁ ପ୍ରଦୂଷଣ ରୋକିବା ନିମନ୍ତେ ତ୍ୱରିତ ଉପାୟ ସ୍ୱରୂପ ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ୍ ପ୍ଲାନ୍ର ଚତୁର୍ଥ ପର୍ଯ୍ୟାୟ କାର୍ଯ୍ୟକାରୀ କରିବାରେ ବିଳମ୍ବକୁ ନେଇ ସୁପ୍ରିମ୍କୋର୍ଟ ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି ଏହାର ପୂର୍ବ ଅନୁମୋଦନ ବିନା କୌଣସି ପ୍ରତିଷେଧକ ବ୍ୟବସ୍ଥା ହ୍ରାସ କରାଯାଇପାରିବ ନାହିଁ। ଜଷ୍ଟିସ୍ ଅଭୟ ଏସ୍ ଓକା ଏବଂ ଅଗଷ୍ଟାଇନ୍ ଜର୍ଜ ମାସିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ ଉଦ୍ବେଗଜନକ ସ୍ତରରେ ପହଞ୍ଚିବା ପରେ ମଧ୍ୟ ଗ୍ରାପ୍ ଫୋର୍ ଲାଗୁ କରାଯିବାରେ ବିଳମ୍ବ ହେଉଛି। ଖଣ୍ଡପୀଠ କହିଛନ୍ତି ବାୟୁ ଗୁଣବତ୍ତା ସୂଚକାଙ୍କ 300-400 ମଧ୍ୟରେ ପହଞ୍ଚିବା ମାତ୍ରେ ଏହା ପ୍ରୟୋଗ କରାଯିବା ଆବଶ୍ୟକ। ଗତକାଲି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଗ୍ରାପ୍ ଫୋର୍ ଅଧୀନରେ ଆଜି ସକାଳ 8ଟାରୁ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ଲାଗୁ କରିବା ଲାଗି ଘୋଷଣା କରିଥିଲେ। ଏହା ଅଧୀନରେ ଦିଲ୍ଲୀ ମଧ୍ୟକୁ ଟ୍ରକ୍ ପ୍ରବେଶ ଉପରେ କଟକଣା ସହ ନିର୍ମାଣ କାର୍ଯ୍ୟଗୁଡ଼ିକୁ ଅସ୍ଥାୟୀ ରୂପେ ବନ୍ଦ କରାଯିବାର ବ୍ୟବସ୍ଥା ରହିଛି। ଆକାଶବାଣୀର ଦ୍ୱିଭାଷିକ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆଜି ରାତି 9:30ରେ ପ୍ରସାରିତ ହେବ। ଆଜିର ବିଷୟବସ୍ତୁ ରହିଛି ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍। ପେନ୍ସନ୍ ଓ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଧ୍ରୁବଜ୍ୟୋତି ସେନ୍ଗୁପ୍ତା ଏବଂ ଡିଫେନ୍ସ ଆକାଉଣ୍ଟସ୍ ବିଭାଗର ଯୁଗ୍ମ ମହାନିୟନ୍ତ୍ରକ ମୋଲି ସେନ୍ଗୁପ୍ତା ଏହି ଆଲୋଚନାରେ ବିଶେଷଜ୍ଞ ଭାବେ ଯୋଗଦେଇ ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଏଥିରେ ଅଂଶଗ୍ରହଣ କରିବା ପାଇଁ ଶ୍ରୋତାମାନେ ଆଜି ରାତି 9:30ରୁ ଟେଲିଫୋନ୍ ନମ୍ଘର 011-2342-1050 ଏବଂ 011-2331-4444 ଡାଏଲ୍ କରି ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ସମ୍ପର୍କିତ ପ୍ରଶ୍ନ ପଚାରିପାରିବେ। ଏହାଛଡ଼ା ଶ୍ରୋତାମାନେ ହ୍ୱାଟ୍ସଆପ୍ ନମ୍ଘର 9289094040 ମାଧ୍ୟମରେ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ଆସ୍କ ଏୟାର ହାସ୍ଟ୍ୟାଗ୍ ସହ ନିଜ ପ୍ରଶ୍ନ ପୋଷ୍ଟ କରିପାରିବେ। ଶ୍ରୀଲଙ୍କାର ନବଗଠିତ ମନ୍ତ୍ରିମଣ୍ଡଳର କ୍ୟାବିନେଟ୍ ମନ୍ତ୍ରୀମାନେ ଆଜି କଲମ୍ବୋସ୍ଥିତ ରାଷ୍ଟ୍ରପତିଙ୍କ ସଚିବାଳୟରେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକ ଉପସ୍ଥିତ ଥିଲେ। 22 ଜଣିଆ କ୍ୟାବିନେଟ୍ରେ ବହୁଦିନ ଧରି ରାଜନୀତିରେ ଜଡ଼ିତ ବ୍ୟକ୍ତି ଏବଂ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱଙ୍କୁ ସ୍ଥାନ ଦିଆଯାଇଛି। ଶ୍ରୀଲଙ୍କାର ସମସ୍ୟାଗୁଡ଼ିକୁ ସମାଧାନ କରି ନୂଆ ବିକାଶ ପଥ ପ୍ରସ୍ତୁତ କରିବା ନିମନ୍ତେ ନୂଆ କ୍ୟାବିନେଟ୍ ସଫଳ ହେବ ବୋଲି ଆଶା କରାଯାଉଛି। ସୂଚନା ଅନୁଯାୟୀ ଡକ୍ଟର ହରିନ୍ ଅମରସୂର୍ଯ୍ୟା ପୂର୍ବଭଳି ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ଜିଟି ଓପନ୍ ଲୁକ୍ଜନବର୍ଗରେ ଚାଲିଥିବା ପ୍ରତିଯୋଗିତାର ତୀରଚାଳନାରେ ଜ୍ୟୋତି ସୁରେଖା ଭେନମ୍ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ପ୍ରଥମଥର ଭାଗ ନେଇଥିବା ଜ୍ୟୋତି ଗତକାଲି ବେଲ୍ଜିୟମ୍ର ସାରା ପ୍ରିଲେଲ୍ସକୁ 147-145 ଅଙ୍କରେ ପରାସ୍ତ କରି ଏହି ପଦକ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ ବ୍ରାଜିଲ୍ରେ ଆଜିଠାରୁ ଆରମ୍ଭ ହେବାକୁ ଥିବା 19ତମ G20 ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ର ସରକାରଙ୍କ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଯୋଜନାରେ 10 ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ସାମିଲ। ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ଆଜି ଶେଷ ହେଉଛି ପ୍ରଚାର। ଭାରତ ନେପାଳ ସୀମା ସୁରକ୍ଷା ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ। ସମ୍ବାଦ ଶେଷ ହେଲା।